ବିଶ୍ୱାସୀମାନେ ଯେତେବେଳେ ସଂଖ୍ୟାରେ ବହୁତ ବଢ଼ିଗଲେ, ସେତେବେଳେ କେତେକ ବିଶ୍ୱାସୀମାନେ ଅନ୍ୟ କେତେକ ବିଶ୍ୱାସୀମାନଙ୍କ ବିରୁଦ୍ଧରେ ଅଭିଯୋଗ କରି କହିଲେ ଯେ ସେମାନଙ୍କର ବିଧବାମାନଙ୍କୁ ଠିକ୍ ଭାବରେ ଖାଇବା ପିଇବାକୁ ଦିଆଯାଉନାହିଁ। ତେଣୁ ଶିଷ୍ୟମାନେ ସେମାନଙ୍କୁ କହିଲେ, ଈଶ୍ୱରଙ୍କ ବାକ୍ୟ ପ୍ରଚାର ନ କରି ଖାଇବା ପିଇବା ବିଷୟରେ ଚିନ୍ତା କରିବା ଆମ ପାଇଁ ଭଲ ନୁହେଁ। ତେଣୁ ଏହି କାର୍ଯ୍ୟ ପାଇଁ ଆପଣମାନଙ୍କ ମଧ୍ୟରୁ ଈଶ୍ୱରଙ୍କ ଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ ହୋଇଥିବା 7 ଜଣ ଭଲ ଭଲ ଲୋକଙ୍କୁ ବାଛନ୍ତୁ, କିନ୍ତୁ ଆମ୍ଭେମାନେ ବାକ୍ୟ ପ୍ରଚାର ଓ ପ୍ରାର୍ଥନା କରୁଥିବୁ। ସେମାନେ ଯାହା କହିଲେ ତାହା ସମସ୍ତଙ୍କୁ ଭଲ ଲାଗିଲା। ତେଣୁ ସେମାନେ 7 ଜଣଙ୍କୁ ବାଛିଲେ, ଯେଉଁମାନେ କି ଦୃଢ଼ ବିଶ୍ୱାସୀ ଏବଂ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇଥିଲେ, ଏବଂ ସେମାନଙ୍କୁ ଶିଷ୍ୟମାନଙ୍କ ପାଖକୁ ଆଣିଲେ। ସେଥିରେ ଶିଷ୍ୟମାନେ ସେମାନଙ୍କ ଉପରେ ହାତ ରଖି ପ୍ରାର୍ଥନା କଲେ। ତାପରେ ଈଶ୍ୱରଙ୍କ ବାକ୍ୟ ଅଧିକ ପରିମାଣରେ ପ୍ରଚାର ହେଲା ଏବଂ ବହୁତ ଲୋକ ଯୀଶୁଙ୍କୁ ବିଶ୍ୱାସ କଲେ। ପୁଣି ଧାର୍ମିକ ନେତାମାନଙ୍କ ମଧ୍ୟରୁ ଅନେକ ଯୀଶୁଙ୍କୁ ବିଶ୍ୱାସ କଲେ।